ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଜିଏସ୍ଟି ପରିଷଦର 56ତମ ବୈଠକରେ ଅନେକ ସାମଗ୍ରୀ ଉପରେ ସାମଗ୍ରୀ ଓ ସେବାକର ହ୍ରାସ କଲେ ସରକାର. ଜିଏସ୍ଟିର 4ଟି ସ୍ଲାବ୍କୁ ହ୍ରାସ କରାଯାଇ କରାଗଲା 2ଟି ସ୍ଲାବ୍. କେତେକ ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍ଟି ହାର 0% ହ୍ରାସ. ଜିଏସ୍ଟିର ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଆଜି ପଞ୍ଜାବ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍ 2-2 ରହିଲା ଅମୀମାଂସିତ. ଜିଏସ୍ଟି ପରିଷଦ 56ତମ ବୈଠକରେ ଗତକାଲି ବିଭିନ୍ନ ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରିଛି. ସାଧାରଣ ଲୋକ, ଶ୍ରମକୈନ୍ଦ୍ରିକ ଶିଳ୍ପ, କୃଷକ ଏବଂ କୃଷି, ସ୍ୱାସ୍ଥ୍ୟ ଏବଂ ଅର୍ଥନୀତିର ପ୍ରମୁଖ ବିଷୟଗୁଡ଼ିକୁ ଧ୍ୟାନ ଦେଇ ଜିଏସ୍ଟି ପରିଷଦ ଟିକସ ହାର ହ୍ରାସ କରିଛି. ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସାଧାରଣ ଲୋକ ଏବଂ ମଧ୍ୟବିତ୍ତ ଶ୍ରେଣୀର ସାମଗ୍ରୀ ଉପରେ ସାମଗ୍ରୀ ଓ ସେବାକର ଜିଏସ୍ଟି 18% ଓ 12%ରୁ 5%କୁ ହ୍ରାସ କରାଯାଇଛି. ଜିଏସ୍ଟି ପରିଷଦ ସମସ୍ତ ବ୍ୟକ୍ତିଗତ ଜୀବନ ବୀମା ପଲିସି, ଯେଭଳିକି ଟର୍ମ ଲାଇଫ୍, ୟୁଲିପ୍, ଏଣ୍ଡାଓମେଣ୍ଟ ପଲିସି, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବୀମା ପଲିସି, ବରିଷ୍ଠ ନାଗରିକଙ୍କ ପାଇଁ ପଲିସି ଏବଂ ପୁନଃ ବୀମା କ୍ଷେତ୍ରରେ ଜିଏସ୍ଟି ଛାଡ଼ କରିଛି. ଏହି ସମସ୍ତ ପରିବର୍ତ୍ତନ ଚଳିତ ମାସ 22 ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହେବ. ଶ୍ରୀମତୀ ସୀତାରମଣ କହିଛନ୍ତି, ଏହି ପଦକ୍ଷେପ ସାଧାରଣ ଲୋକଙ୍କ ପାଇଁ ବୀମାକୁ ସୁଲଭ କରିବା ସହ ଦେଶରେ ବୀମା କଭରେଜ୍ ବୃଦ୍ଧି କରିବ. ଅନ୍ୟପକ୍ଷରେ ଜିଏସ୍ଟି ପରିଷଦ ବୈଠକରେ ପୂର୍ବରୁ ଥିବା 4ଟି ସ୍ଲାବ୍କୁ ପରିବର୍ତ୍ତନ କରାଯାଇ 2ଟି ସ୍ଲାବ୍ ମଧ୍ୟରେ ସୀମିତ ରଖାଯାଇଛି. ଅର୍ଥମନ୍ତ୍ରୀ କହିଛନ୍ତି, 33ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍ଟି 12%ରୁ 0%କୁ ହ୍ରାସ କରାଯାଇଥିବା ବେଳେ କର୍କଟ, ବିରଳ ରୋଗ ଏବଂ ଅନ୍ୟ ଦୀର୍ଘକାଳୀନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରେ ଜିଏସ୍ଟି ହାର 5%ରୁ 0% କରାଯାଇଛି। ଅନ୍ୟ ସମସ୍ତ ଔଷଧୀ ଉପରେ ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରାଯାଇଛି। ସେହିପରି ଶଲ୍ୟ ଚିକିତ୍ସା, ଦନ୍ତ ଚିକିତ୍ସା ଏବଂ ପଶୁମାନଙ୍କ ପାଇଁ ଚିକିତ୍ସା ଓ କେତେକ ପରୀକ୍ଷା କ୍ଷେତ୍ରରେ ଜିଏସ୍ଟି ହାର 18%ରୁ 5%କୁ ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି, କେଶ ତୈଳ, ଟଏଲେଟ୍ ସାବୁନ, ସାବୁନ ବାର୍, ସାମ୍ପୁ, ଟୁଥ୍ପେଷ୍ଟ, ସାଇକେଲ, ଟେବୁଲୱେୟାର, ରୋଷେଇ ଘରକରଣା ସାମଗ୍ରୀ ଏବଂ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଉପରେ ଜିଏସ୍ଟି ହାର କେବଳ 5% ରହିବ। ସେହିପରି ଅତ୍ୟଧିକ ତାପମାତ୍ରାରେ ପ୍ରସ୍ତୁତ କ୍ଷୀର, ଛେନା ଏବଂ ପନିର ଉପରେ ଜିଏସ୍ଟି ହାର 5%ରୁ 0%କୁ ହ୍ରାସ କରାଯାଇଥିବା ବେଳେ ପ୍ରତ୍ୟେକ ଭାରତୀୟ ରୁଟି ଉପରେ କୌଣସି ଜିଏସ୍ଟି ହାର ପଡ଼ିବ ନାହିଁ। ନମକିନ୍, ଭୁଜିଆ, ସସ୍, ପାସ୍ତା, ଚକୋଲେଟ୍, କଫି, ସଂରକ୍ଷିତ ମାଂସ, କର୍ଣ୍ଣଫ୍ଲେକ୍ସ, ବଟର ଏବଂ ଘିଅ ଭଳି ସାମଗ୍ରୀ ଉପରେ ଜିଏସ୍ଟି ହାର 12% ଓ 18%ରୁ 5%କୁ ହ୍ରାସ କରାଯାଇଛି। ସେ କହିଛନ୍ତି, ଏୟାର କଣ୍ଡିସନିଂ ମେସିନ୍, 32 ଇଞ୍ଚରୁ ଅଧିକ ଟେଲିଭିଜନ, ବାସନ ମଜା ମେସିନ୍, ଛୋଟ କାର୍ ଏବଂ ମୋଟରସାଇକେଲ ଉପରେ ଜିଏସ୍ଟି ହାର 28%ରୁ 18%କୁ ହ୍ରାସ କରାଯାଇଛି। ସେ କହିଛନ୍ତି, ସମସ୍ତ କୃଷି ଉପକରଣ ଉପରେ ଜିଏସ୍ଟି 15%ରୁ 5%କୁ ହ୍ରାସ କରାଯାଇଛି। ଗତକାଲି ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଦିଲ୍ଲୀ, ଗୋଆ, ହରିୟାଣା, ଜମ୍ମୁ କାଶ୍ମୀର ଏବଂ ମେଘାଳୟ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସେହିପରି ଅରୁଣାଚଳ ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ମଣିପୁରର ରାଜ୍ୟପାଳ ଏବଂ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜିଏସ୍ଟିର ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସରକାରଙ୍କ ଜିଏସ୍ଟି ହାର ହ୍ରାସ ନିଷ୍ପତ୍ତି ସାଧାରଣ ଲୋକ, ଚାଷୀ, ଏମ୍ଏସ୍ଏମ୍ଇ, ମଧ୍ୟବିତ୍ତ ବର୍ଗ, ମହିଳା ଏବଂ ଯୁବକମାନଙ୍କୁ ଲାଭ ଦେବ। ସେ କହିଛନ୍ତି, ସରକାର ଲୋକମାନଙ୍କ ଜୀବନଧାରଣରେ ସହଜତା ପାଇଁ ଜିଏସ୍ଟି ହାରକୁ ଯୁକ୍ତିଯୁକ୍ତ କରିଛନ୍ତି। ଏହି ସଂସ୍କାରଗୁଡ଼ିକ ବିଶେଷକରି କ୍ଷୁଦ୍ର ବ୍ୟବସାୟୀ ଏବଂ ବ୍ୟବସାୟ ପାଇଁ ସହଜତା ସୁନିଶ୍ଚିତ କରିବ। ପ୍ରଧାନମନ୍ତ୍ରୀ ମୋଦି ଗତ ଅଗଷ୍ଟ 15 ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଜିଏସ୍ଟିରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଆଣିବା ପାଇଁ ସରକାରଙ୍କ ଉଦ୍ଦେଶ୍ୟ ବିଷୟରେ କହିଥିଲେ।
समय की मांग है कि हम एक बार उसको रिव्यू करें। हमने एक हाई पावर कमेटी को बिठा करके रिव्यू शुरू किया, राज्यों से भी विचार विमर्श किया। हम नेक्स्ट जनरेशन जीएसटी रिफॉर्म्स लेकर के आ रहे हैं, ये दिवाली के अंदर आपके लिए तोहफा बन जाएंगे।
କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 79ତମ ସ୍ୱାଧୀନତା ଦିବସରେ ଜିଏସ୍ଟିରେ ପରବର୍ତ୍ତୀ ପିଢ଼ିର ସଂସ୍କାର ବିଷୟରେ କହିଥିଲେ। ଶ୍ରୀ ମୋଦି ଦୀପାବଳି ପର୍ବ ପୂର୍ବରୁ ଦେଶବାସୀଙ୍କୁ ଉପହାର ଦେବେ ବୋଲି ଯେଉଁ ଘୋଷଣା କରିଥିଲେ ତାହା ଏବେ ବାସ୍ତବତାରେ ପରିଣତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମୁରୁଗାନ କହିଛନ୍ତି, ଜିଏସ୍ଟି ସଂସ୍କାର କେବଳ ଯୁକ୍ତିଯୁକ୍ତ କରିବା ବିଷୟରେ ନୁହେଁ, ବରଂ ଜୀବନଯାପନର ସହଜତା ଓ ବ୍ୟବସାୟର ସହଜତା ବିଷୟରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛି। ଜିଏସ୍ଟି ପରିଷଦ ବୈଠକରେ କେତେକ ଜୀବନରକ୍ଷାକାରୀ ଔଷଧ ଉପରେ ଟିକସ ହାର ହ୍ରାସ କରାଯିବା ବିଷୟକୁ ଔଷଧ ଶିଳ୍ପର ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି। ଔଷଧ ଶିଳ୍ପ ପକ୍ଷରୁ କୁହାଯାଇଛି, ଏହି ପ୍ରକାର ସଂସ୍କାର ଜୀବନରକ୍ଷାକାରୀ ଔଷଧର ସୁଲଭତା ବୃଦ୍ଧି କରିବା ସହ ଜନସ୍ୱାସ୍ଥ୍ୟ ଦିଗରେ ଏକ ବଡ଼ ପଦକ୍ଷେପ। ଜିଏସ୍ଟିରେ କରାଯାଇଥିବା ସଂଶୋଧନ ଅନୁଯାୟୀ ଜୀବନରକ୍ଷାକାରୀ ଔଷଧ, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉତ୍ପାଦ ଏବଂ କେତେକ ଚିକିତ୍ସା ଉପକରଣ ଉପରେ ଜିଏସ୍ଟି ହାର 12 ଓ 18% 5% ଓ କେତେକ କ୍ଷେତ୍ରରେ ଶୂନ୍ୟକୁ ହ୍ରାସ କରାଯାଇଛି। ଭାରତୀୟ ଔଷଧ ଶିଳ୍ପ ମେଣ୍ଟର ମହାସଚିବ ସୁଦର୍ଶନ ଜୈନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ସମୟୋପଯୋଗୀ ଏବଂ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜନସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବା ପାଇଁ ଚିକିତ୍ସା ସମ୍ବନ୍ଧୀୟ ଉପକରଣ ଓ ଔଷଧ ଉପରେ ଟିକସ ହ୍ରାସ ଘରୋଇ ଉତ୍ପାଦନକୁ ମଜବୁତ କରିବା ସହ ବିଶ୍ୱର ଔଷଧ ଶିଳ୍ପ ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ଭାରତୀୟ ଚିକିତ୍ସା ଉପକରଣ ଶିଳ୍ପ ସଂଘ ମଧ୍ୟ ସରକାରଙ୍କ ଦ୍ୱାରା ଜିଏସ୍ଟି ହାର 12%ରୁ 5%କୁ ହ୍ରାସ କରିବା ପଦକ୍ଷେପକୁ ସ୍ୱାଗତ କରିଛି। ସଂଘର ସଂଯୋଜକ ରାଜୀବ ନାଥ କହିଛନ୍ତି, ଯଦି ସୂଚନା ଅନୁଯାୟୀ ଜିଏସ୍ଟି ଉପରେ ଅମଳ ଥିବା ଅର୍ଥ 7 ଦିନ ମଧ୍ୟରେ ଫେରସ୍ତ କରାଯିବ, ସେ କ୍ଷେତ୍ରରେ ଅଷ୍ଟ୍ରେଲିଆ, ସିଙ୍ଗାପୁର ଏବଂ କାନାଡ଼ା ଭଳି ଦେଶର ସେବା ଏବଂ ପୁଞ୍ଜିଗତ ସାମଗ୍ରୀ ଉପରେ ଜିଏସ୍ଟି ଫେରସ୍ତ ଉପଲବ୍ଧ ହେବ, ଯାହାଦ୍ୱାରା ଭାରତୀୟ ଔଷଧ କ୍ଷେତ୍ର ବିଶ୍ୱସ୍ତରୀୟ ପ୍ରତିଯୋଗିତା କରିପାରିବ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଜିଏସ୍ଟି ପରିଷଦ ଦ୍ୱାରା ଅନୁମୋଦିତ ସାମଗ୍ରୀ ଓ ସେବା ଟିକସ ସଂସ୍କାରକୁ ହିତକାରୀ ଏବଂ ଅଭିବୃଦ୍ଧି ସମ୍ପନ୍ନ ବୋଲି କହି ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲୁଗୁଦେଶମ ପାର୍ଟି ଅଧ୍ୟକ୍ଷ ଜିଏସ୍ଟି ସଂସ୍କାରକୁ ସ୍ୱାଗତ କରିବା ସହ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ସାମଗ୍ରୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି କ୍ଷେତ୍ରରେ ସଂଶୋଧିତ ଟିକସ ବ୍ୟବସ୍ଥା ଦେଶର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି କହିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କୃଷକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମାଜର ସମସ୍ତ ବର୍ଗକୁ ଏହି ଜିଏସ୍ଟି ସଂସ୍କାର ଲାଭ ଦେବ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ପଞ୍ଜାବର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପଞ୍ଜାବ ଗସ୍ତ କାଳରେ ଶ୍ରୀ ଚୌହାନ ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅମୃତସର, ଗୁରୁଦାସପୁର ଏବଂ କପୁରତାଲା ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିବେ। ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଶ୍ରୀ ଚୌହାନ କହିଛନ୍ତି, ଏଭଳି ସଙ୍କଟମୟ ପରିସ୍ଥିତିରେ କେନ୍ଦ୍ର ସରକାର ପଞ୍ଜାବର ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇଦେବେ।
अपने किसान भाइयों बहनों से, अपनी जनता से यही मैं कहना चाहता हूं कि केंद्र सरकार स्थिति पर नजर रखी हुई है। राज्य सरकार के साथ मिलकर जनता को इस संकट से पार ले जाने के लिए हर संभव उपाय करेगी। जनता से, किसानों से चर्चा करूंगा और जनता को संकट के पार निकालने में कसर नहीं छोड़ेंगे। राज्य सरकार से भी चर्चा करके, क्योंकि संकट के समय हम सब एक हैं, हम आवश्यक जो उपाय करने होंगे उन पर चर्चा करेंगे।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ସଂଯୁକ୍ତ କରିବା ସମ୍ପର୍କିତ ନିର୍ଦ୍ଦେଶାବଳୀ ଉନ୍ମୋଚନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏହି ପଦକ୍ଷେପ ପ୍ରତ୍ୟେକ ମା' ଏବଂ ଶିଶୁଙ୍କ ପାଇଁ ସମ୍ପୂର୍ଣ୍ଣ ଯତ୍ନ ସୁନିଶ୍ଚିତ କରିବ ଓ ଜାତୀୟ ଶିକ୍ଷାନୀତି 2020 ସହିତ ଶିକ୍ଷାର ମୂଳଦୁଆକୁ ମଜବୁତ କରିବ। ଶ୍ରୀ ପ୍ରଧାନ ଶିଶୁ ଜୀବନରେ ପ୍ରଥମ ଶିକ୍ଷକ ଭାବରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ବିହାର ରାଜଗିରି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଷ୍ଟାଡିୟମ୍ରେ ଭାରତ ଏବଂ କୋରିଆ ମଧ୍ୟରେ ଗତକାଲି ଅନୁଷ୍ଠିତ ଏସିଆ କପ୍ ହକି ପ୍ରତିଯୋଗିତାର ଦ୍ୱିତୀୟ ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍ 2-2 ଗୋଲ୍ରେ ଅମୀମାଂସିତ ରହିଥିଲା। ଖେଳର ପ୍ରଥମାର୍ଦ୍ଧରେ ଭାରତ 1-0 ଅଗ୍ରଣୀ ଥିବାବେଳେ କୋରିଆ ପେନାଲ୍ଟି ଷ୍ଟ୍ରୋକ୍ ଏବଂ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ଗୋଲ୍ରେ ପରିଣତ କରିଥିଲା। ପରେ ଭାରତର ମନ୍ଦୀପ ସିଂ ଏକ ଗୋଲ୍ ସ୍କୋର୍ କରି ମ୍ୟାଚ୍କୁ 2-2ରେ ସମାନ କରିଥିଲେ। ଭାରତ ପରବର୍ତ୍ତୀ ସୁପର ଫୋର୍ ପର୍ଯ୍ୟାୟରେ ଆଜି ସନ୍ଧ୍ୟା 7:30ରେ ମାଲେସିଆ ସହ ମୁକାବିଲା କରିବ। ଇଂଲଣ୍ଡର ଲିଭରପୁଲରେ ଆଜିଠାରୁ ବିଶ୍ୱ ବକ୍ସିଂ ଚମ୍ପିୟନ୍ସିପ୍ ଆରମ୍ଭ ହେଉଛି। ଚମ୍ପିୟନ୍ସିପ୍ର ଉଦ୍ଘାଟନୀ ସଂସ୍କରଣରେ ଭାରତର 20 ସଦସ୍ୟ ବିଶିଷ୍ଟ ଦଳ ସାମିଲ ହେବେ। ଦୁଇଥରର ବିଶ୍ୱ ଚମ୍ପିୟନ୍ ନିଖତ ଜରିନ୍ ଏବଂ ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟୀ ଲଭ୍ଲିନା ବୋର୍ଗୋହିନ୍ ମଧ୍ୟ ଏଥିରେ ଭାଗ ନେବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଜିଏସ୍ଟି ପରିଷଦର 56ତମ ବୈଠକରେ ଅନେକ ସାମଗ୍ରୀ ଉପରେ ସାମଗ୍ରୀ ଓ ସେବାକର ହ୍ରାସ କଲେ ସରକାର। ଜିଏସ୍ଟିର 4 ସ୍ଲାବ୍କୁ ହ୍ରାସ କରାଯାଇ କରାଗଲା 2 ସ୍ଲାବ୍। କେତେକ ଜୀବନରକ୍ଷାକାରୀ ଔଷଧ ଉପରେ ଜିଏସ୍ଟି ହାର 0%କୁ ହ୍ରାସ। ଜିଏସ୍ଟିର ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପଞ୍ଜାବ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ଓ କୋରିଆ ମଧ୍ୟରେ ଅନୁଷ୍ଠିତ ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍ 2-2 ରହିଲା ଅମୀମାଂସିତ। ସମ୍ବାଦ ଶେଷ ହେଲା।